ଗୀତ ସଂହିତା 56 ପର୍ବ। ହେ ପରମେଶ୍ୱର, ମୋତେ ଦୟା କର, କାରଣ ମୋହର ଶତ୍ରୁ ମୋତେ ଗ୍ରାସ କରିବାକୁ ଉଦ୍ୟତ। ସେ ସାରାଦିନ ଯୁଦ୍ଧ କରି ମୋ ପ୍ରତି ଉପଦ୍ରବ କରାଇ, ମୋହର ଶତ୍ରୁଗଣ ଦିନସାରା ମୋତେ ଗ୍ରାସ କରିବାକୁ ଉଦ୍ୟତ। କାରଣ ଦର୍ପରେ ମୋ ବିରୁଦ୍ଧରେ ଯୁଦ୍ଧକାରୀ ଲୋକ ଅନେକ, ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି। ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି। ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ। ମନୁଷ୍ୟ ମୋର କ'ଣ କରିପାରିବ? ସେମାନେ ସାରାଦିନ ମୋହର କଥାର ବିପରୀତ ଅର୍ଥ କରନ୍ତି, ମୋ ବିରୁଦ୍ଧରେ ସେମାନଙ୍କର କଳ୍ପନା ସବୁ ଅମଙ୍ଗଳାର୍ଥକ। ସେମାନେ ଏକତ୍ରିତ ହୁଅନ୍ତି, ସେମାନେ ଲୁଚି ରହନ୍ତି, ସେମାନେ ମୋହର ପଦଚିହ୍ନ ଲକ୍ଷ୍ୟ କରନ୍ତି, ଏହି ରୂପେ ସେମାନେ ମୋ ପ୍ରାଣର ଅପେକ୍ଷା କରିଅଛନ୍ତି। ସେମାନେ କ'ଣ ଅଧର୍ମ ଦ୍ୱାରା ରକ୍ଷା ପାଇବେ? ହେ ପରମେଶ୍ୱର, କ୍ରୋଧରେ ଗୋଷ୍ଠୀମାନଙ୍କୁ ନିପାତ କର। ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ, ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ଅଶ୍ରୁ ରଖିଥାଅ, ତାହା ସବୁ କ'ଣ ତୁମ୍ଭ ପୁସ୍ତକରେ ନାହିଁ? ତେବେ ମୁଁ ପ୍ରାର୍ଥନା କରିବାବେଳେ ମୋ ଶତ୍ରୁଗଣ ଫେରିଯିବେ। ମୁଁ ଏହା ଜାଣେ ଯେ ପରମେଶ୍ୱର ମୋହର ସପକ୍ଷ। ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି, ସଦାପ୍ରଭୁଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି। ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ। ମନୁଷ୍ୟ ମୋହର କ'ଣ କରିପାରିବ? ହେ ପରମେଶ୍ୱର, ତୁମ୍ଭ ନିକଟରେ ମୋହର ମାନତ ଅଛି। ମୁଁ ତୁମ୍ଭକୁ ଧନ୍ୟବାଦ ରୂପ ଉପହାର ଦେବି, କାରଣ ତୁମ୍ଭେ ମୃତ୍ୟୁରୁ ମୋ ପ୍ରାଣକୁ ଉଦ୍ଧାର କରିଅଛ, ଯେପରି ମୁଁ ଜୀବିତମାନଙ୍କ ଦୀପ୍ତିରେ ପରମେଶ୍ୱରଙ୍କ ସମ୍ମୁଖରେ ଗମନାଗମନ କରିବି। ଏଥିପାଇଁ ତୁମ୍ଭେ କ'ଣ ପତନରୁ ମୋ ଚରଣକୁ ଉଦ୍ଧାର କରିବ ନାହିଁ?